প্রিয় বন্ধু, প্রভু যীশুঙ্ক নামে আপনার অভিনন্দন জনাও। হৃদয়ের শান্তি ও আনন্দ নিমন্তে আসন্তু পরমেশ্বরঙ্ক জীবন্ত ও সত্য বাক্য উপরে আধারিত সন্দেশ শুনন্তু।
প্রভুজী শ্রীখ্রীষ্টঙ্ক মধুর নামে আজির অধিবেশনক আপনার স্বাগত করে। আজ আমি বিশ্বাসী জীবনরে পবিত্র আত্মাঙ্ক কার্য বিষয়ে সংক্ষেপে আলোচনা করিবা। জহন তিন পর্ব পাঁচ পদ ও ছ পদ অনুযায়ী জনে ব্যক্তির জীবনরে পবিত্র আত্মাঙ্ক দ্বারা নূতন জীবন আসি থাকে ও সে জহন এক পর্ব বার পদ অনুযায়ী ঈশ্বরঙ্ক সন্তান হুয়ে অর্থাৎ খ্রিস্ট বিশ্বাসী হুয়ে। বিশ্বাসী জীবনরে তৎপরবর্তী প্রতি পদক্ষেপরে পবিত্র আত্মা তাকে চালনা দিয়ন্তি, আত্মিক জীবনরে বৃদ্ধি পাইবাকু সাহায্য করন্তি ও সেবা কার্যরে আগেই নিয়ন্তি। পবিত্র আত্মা বিশ্বাসীর আত্মারে বাস করন্তি। রোমিও আঠ পর্ব ষোহল পদ অনুযায়ী পবিত্র আত্মা পরিত্রাণ বিষয়ে আশ্বাসনা বা নিশ্চয়তা দিয়ন্তি। আম্ভেমানে ঈশ্বরঙ্ক সন্তান বলি সেই আত্মা স্বয়ং আম্ভমানঙ্ক আত্মা সহিত সাক্ষ্য প্রদান করন্তি। বিশ্বাসী বিশ্বাসরে যেপরি পরিত্রাণ পায় সেইপরি সে বিশ্বাসরে আত্মারে পূর্ণ হুয়ে, এথিপাই আবশ্যক তৃষা, তেবে সে পরিতৃপ্ত হেব। অন্য ভাষায় ପବିତ୍ର ଆତ୍ମା ବିଶ୍ୱାସୀକୁ ନିଜ ଦ୍ୱାରା ପୂର୍ଣ୍ଣ କରନ୍ତି। ଏଫିସିୟ 5:18 ଆଜ୍ଞା ଦିଆଯାଇଛି, ଜଣେ ବିଶ୍ୱାସୀକୁ ପବିତ୍ର ଆତ୍ମାଙ୍କ ଦ୍ୱାରା ପୂର୍ଣ୍ଣ ହେବା ପାଇଁ। ଏହା କେବଳ ଥରକର ଅନୁଭୂତି ନୁହେଁ, ସବୁବେଳେ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହୋଇ ରହିବା ଆବଶ୍ୟକ। ପବିତ୍ର ଆତ୍ମାରେ ପୂର୍ଣ୍ଣ ହେବାର ଉଦ୍ଦେଶ୍ୟ କେବଳ ଅନ୍ୟ ଭାଷାରେ କଥା କହିବା ନୁହେଁ, ମାତ୍ର ଅନ୍ୟାନ୍ୟ ଭାଷାବାଦୀଙ୍କ ନିକଟରେ ସାକ୍ଷୀ ହେବା ପାଇଁ ମଧ୍ୟ, ଯାହା ଆମେ ପେଣ୍ଟିକସ୍ ଦିବସରେ ଘଟିଥିବାର ଦେଖୁ। ପ୍ରେରିତ 2:4-8 ଲେଖାଯାଏ, ପ୍ରେରିତମାନେ ଓ ଅନ୍ୟାନ୍ୟ ଶିଷ୍ୟ ଶିଷ୍ୟା ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ଈଶ୍ୱରଙ୍କ ମହିମା ପ୍ରକାଶ କରୁଥିଲେ ଓ ଅନ୍ୟମାନେ ତାହା ବୁଝୁଥିଲେ। ପ୍ରେରିତ 8:29 ଫିଲିପଙ୍କୁ ଆତ୍ମା କହିଲେ ନିକଟକୁ ଯାଇ ରଥର ସାଙ୍ଗ ଧରିବା ପାଇଁ। ପ୍ରଥମ କରନ୍ଥୀୟ 2:12 ପ୍ରକାଶ କରେ ଯେ ଈଶ୍ୱରଙ୍କ ଦ୍ୱାରା ଆମ୍ଭମାନଙ୍କୁ ଅନୁଗ୍ରହରେ ଦତ୍ତ ବିଷୟଗୁଡ଼ିକ ଆମ୍ଭେମାନେ ଯେପରି ଜାଣିପାରୁ ସେଥିପାଇଁ ଆମେ ଈଶ୍ୱରଙ୍କ ଆତ୍ମା ପାଇଅଛୁ। ଜହନ 16:13 ଅନୁଯାୟୀ ପବିତ୍ର ଆତ୍ମା ବିଶ୍ୱାସୀକୁ ସମସ୍ତ ସତ୍ୟ ମଧ୍ୟକୁ କଢ଼ାଇ ନିଅନ୍ତି। ପବିତ୍ର ଆତ୍ମା ଈଶ୍ୱରଙ୍କ ସନ୍ତୋଷଜନକ ଜୀବନଯାପନ କରିବା ନିମନ୍ତେ ଆମକୁ ସାହାଯ୍ୟ କରନ୍ତି। ଏଫିସିୟ 5:10 ରୋମିଓ 8:13 ପ୍ରକାଶ କରେ ପ୍ରଭୁଙ୍କର କ'ଣ ସନ୍ତୋଷଜନକ ତାହା ଅନୁସନ୍ଧାନ କରୁ। ଆତ୍ମାଙ୍କ ଦ୍ୱାରା ଶରୀରର କର୍ମସମୂହକୁ ବିନାଶ କରୁ। ଗାଲାତୀୟ 5:16 ପ୍ରକାଶ କରେ ମୋହର ଭାବ ଏହି ଆତ୍ମାଙ୍କ ଦ୍ୱାରା ଆଚରଣ କର, ତାହେଲେ ତୁମ୍ଭେମାନେ ଶରୀରର ଅଭିଳାଷ ପୂର୍ଣ୍ଣ କରିବ ନାହିଁ। ପବିତ୍ର ଆତ୍ମା ବିଶ୍ୱାସୀକୁ ପ୍ରାର୍ଥନା କରିବାରେ ସାହାଯ୍ୟ କରନ୍ତି। ରୋମିଓ 8:26 ଲେଖାଯାଏ, ଆଉ ସେହି ପ୍ରକାରେ ଆତ୍ମା ମଧ୍ୟ ଆମ୍ଭମାନଙ୍କ ଦୁର୍ବଳତାରେ ସାହାଯ୍ୟ କରନ୍ତି, କାରଣ କ'ଣ ପ୍ରାର୍ଥନା କରିବା ଉଚିତ ତାହା ଆମ୍ଭେମାନେ ଜାଣୁନାହୁଁ, କିନ୍ତୁ ଆତ୍ମା ସ୍ୱୟଂ ଅକଥନୀୟ ଆର୍ତ୍ତନାଦରେ ଆମ୍ଭମାନଙ୍କ ନିମନ୍ତେ ନିବେଦନ କରନ୍ତି। ଜହନ 6:63 ଅନୁଯାୟୀ ଆତ୍ମା ଜୀବନଦାୟକ। ଏଫିସିୟ 3:16 ପ୍ରକାଶ କରେ ଯେ ପିତା ଆପଣା ଗୌରବ ରୂପ ନିଧି ଅନୁସାରେ ଆପଣା ଆତ୍ମାଙ୍କ ଦ୍ୱାରା ଆମ୍ଭମାନଙ୍କୁ ଆନ୍ତରିକ ପୁରୁଷରେ ଶକ୍ତିପ୍ରାପ୍ତ ହୋଇ ବଳବାନ ହେବାକୁ ଦିଅନ୍ତି। ଜହନ 4:23-24 ଅନୁଯାୟୀ ପବିତ୍ର ଆତ୍ମା ବିଶ୍ୱାସୀକୁ ଆତ୍ମା ଓ ସତ୍ୟରେ ଉପାସନା କରିବା ପାଇଁ ସକ୍ଷମ କରନ୍ତି। ରୋମିଓ 8:14 ଅନୁଯାୟୀ ପବିତ୍ର ଆତ୍ମା ଈଶ୍ୱରଙ୍କ ସନ୍ତାନମାନଙ୍କୁ ଅର୍ଥାତ୍ ବିଶ୍ୱାସୀମାନଙ୍କୁ ଚାଳିତ କରନ୍ତି। ସେ ବିଶ୍ୱାସୀର ମୋର ଶରୀରକୁ ଜୀବିତ କରନ୍ତି। ରୋମିଓ 8:11 ଲେଖାଯାଏ, ଆଉ ଯିଏ ମୃତମାନଙ୍କ ମଧ୍ୟରୁ ଯୀଶୁଙ୍କୁ ଉଠାଇଲେ ତାହାଙ୍କ ଆତ୍ମା ଯଦି ତୁମ୍ଭମାନଙ୍କଠାରେ ବାସ କରନ୍ତି, ତେବେ ଯିଏ ମୃତମାନଙ୍କ ମଧ୍ୟରୁ ଖ୍ରୀଷ୍ଟ ଯୀଶୁଙ୍କୁ ଉଠାଇଲେ ସେ ତୁମ୍ଭମାନଙ୍କଠାରେ ବାସ କରୁଥିବା ଆପଣାର ଆତ୍ମାଙ୍କ ଦ୍ୱାରା ତୁମ୍ଭମାନଙ୍କ ମର୍ତ୍ତ୍ୟ ଶରୀରକୁ ମଧ୍ୟ ଜୀବିତ କରିବେ। ପବିତ୍ର ଆତ୍ମା ବିଶ୍ୱାସୀକୁ ଆତ୍ମିକ ଜୀବନରେ ବୃଦ୍ଧି ପାଇବାରେ ସାହାଯ୍ୟ କରିବା ସଙ୍ଗେ ସଙ୍ଗେ ବିଶ୍ୱାସୀକୁ ଈଶ୍ୱରଙ୍କ ସେବା କରିବା ନିମନ୍ତେ ଆହ୍ୱାନ ଦିଅନ୍ତି ଓ ସାହାଯ୍ୟ କରନ୍ତି। ପ୍ରେରିତ 1:8 ଲେଖାଯାଏ, କିନ୍ତୁ ପବିତ୍ର ଆତ୍ମା ତୁମ୍ଭମାନଙ୍କ ଉପରେ ଅବତୀର୍ଣ୍ଣ ହୁଅନ୍ତେ, ତୁମ୍ଭେମାନେ ଶକ୍ତି ପ୍ରାପ୍ତ ହେବ, ଆଉ ଜେରୁସାଲମ, ସମସ୍ତ ଜିହୁଦା ପ୍ରଦେଶ ଓ ସମୀରଣ, ପୁଣି ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ସୁଦ୍ଧା ମୋହର ସାକ୍ଷୀ ହେବ। ଖ୍ରୀଷ୍ଟୀୟ ସେବା ନିମନ୍ତେ ଗାଲାତୀୟ 5:22-23 ଅନୁଯାୟୀ ପବିତ୍ର ଆତ୍ମା ଆତ୍ମାଙ୍କ ଫଳରେ ପୂର୍ଣ୍ଣ କରନ୍ତି, ଫଳରେ ବିଶ୍ୱାସୀ ଜୀବନରେ ଖ୍ରୀଷ୍ଟଙ୍କ ସଦୃଶ ଚରିତ୍ର ଓ ଫଳ ଦେଖାଯାଏ। ପ୍ରଥମ କରନ୍ଥୀୟ 12:7-11 ଅନୁଯାୟୀ ପବିତ୍ର ଆତ୍ମା ମଣ୍ଡଳୀରେ ବିଶ୍ୱାସୀର ସେବା ନିମନ୍ତେ ତାକୁ ବିଭିନ୍ନ ଦାନ ନିଜ ଇଚ୍ଛା ଅନୁଯାୟୀ ଦାନ କରନ୍ତି। ପ୍ରେରିତ 13:2-4 ଅନୁଯାୟୀ ବିଶେଷ ସେବା ନିମନ୍ତେ ପବିତ୍ର ଆତ୍ମା ବିଶ୍ୱାସୀକୁ ଆହ୍ୱାନ ଦିଅନ୍ତି। ପବିତ୍ର ଆତ୍ମା ଯୀଶୁଙ୍କୁ ଗୌରବାନ୍ୱିତ କରନ୍ତି। ଯହନ 16:13-15 ଅନୁଯାୟୀ ପବିତ୍ର ଆତ୍ମା ଯେ ଯୀଶୁଙ୍କୁ ଗୌରବାନ୍ୱିତ କରିବେ ଓ ଯୀଶୁଙ୍କ ବିଷୟ ଘନି ଶିଷ୍ୟମାନଙ୍କୁ ଜଣାଇବେ, ଏହା ଯୀଶୁ ନିଜେ ସାକ୍ଷ୍ୟ ଦେଇଥିଲେ। ତେଣୁ ଆମେ ଦେଖିଲୁ ବିଶ୍ୱାସୀ ହେବା ପାଇଁ ଓ ବିଶ୍ୱାସୀ ଜୀବନରେ ପବିତ୍ର ଆତ୍ମାଙ୍କ ଅବଦାନ ଅତୁଳନୀୟ। ସେ କେବଳ ବିଶ୍ୱାସୀକୁ ଖ୍ରୀଷ୍ଟୀୟ ଜୀବନଯାପନ କରିବାରେ ସାହାଯ୍ୟ କରନ୍ତି ନାହିଁ, ମାତ୍ର ଦୁଃଖରେ ଝଡ଼ରେ ସାନ୍ତ୍ୱନା ମଧ୍ୟ ଦିଅନ୍ତି, ତାହାର ଅନ୍ତରରେ ବାସ କରି ସହଭାଗିତା ଦିଅନ୍ତି। ପିତା ପରମେଶ୍ୱରଙ୍କ ପ୍ରେମ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଅନୁଗ୍ରହ ଓ ପବିତ୍ର ଆତ୍ମାଙ୍କ ସହଭାଗିତା ଆପଣଙ୍କ ସହବର୍ତ୍ତୀ ହେଉ।
ଧନ୍ୟ ଯୀଶୁ, ଧନ୍ୟ ଯୀଶୁ ପ୍ରିୟ। ଯୀଶୁ ସର୍ବ ଗୁଣ ଧାମ କି କରି ପାରିବ ନାମ, ତ୍ରିଭୁବନେ ତାଙ୍କ ସମ ଅଛି ତୁଳ। ଧନ୍ୟ ଯୀଶୁ, ଧନ୍ୟ ଯୀଶୁ, ଧନ୍ୟ ଯୀଶୁ ପ୍ରିୟ ନାମ। ଧନ୍ୟ ଯୀଶୁ, ଧନ୍ୟ ଯୀଶୁ, ଧନ୍ୟ ଯୀଶୁ ପ୍ରିୟ ନାମ। ସତ୍ୟ ପ୍ରେମ ରତ୍ନ ସେହି ବେଳେ ତନୁ ପ୍ରାଣ, ମନ ଧର କରି ଯତ୍ନ ତାଙ୍କ ପଦେଶର। ଧନ୍ୟ ଯୀଶୁ, ଧନ୍ୟ ଯୀଶୁ, ଧନ୍ୟ ଯୀଶୁ ପ୍ରିୟ ନାମ। ଧନ୍ୟ ଯୀଶୁ, ଧନ୍ୟ ଯୀଶୁ, ଧନ୍ୟ ଯୀଶୁ ପ୍ରିୟ ନାମ। ଯୀଶୁ ପ୍ରାଣ ଦୟ ବୃକ୍ଷ ତବୁ ନିତ୍ୟ ତୋଳ ଫଳ, ତାଙ୍କ ଛାୟା ତଳେ ବସ ରମ୍ୟ ସ୍ଥଳ। ଧନ୍ୟ ଯୀଶୁ, ଧନ୍ୟ ଯୀଶୁ, ଧନ୍ୟ ଯୀଶୁ ପ୍ରିୟ ନାମ। ଧନ୍ୟ ଯୀଶୁ।
ଆଶା କରୁ ପ୍ରସ୍ତୁତ ସନ୍ଦେଶରୁ ଆପଣ ନିଶ୍ଚୟ ଉପକାର ପାଇଛନ୍ତି। ଅଧିକ ଜାଣିବା ପାଇଁ ଆପଣ ଆମର ୱେବସାଇଟ୍ www.gbetministries.org ଲଗ୍ ଇନ୍ କରିପାରିବେ। ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍।